ମୋ ନାଁ ସୁନିତା ମହାରଣା, ମୁଁ ସନ୍ତୋଷ ନଗରରୁ କହୁଥିଲି, 26 ନମ୍ବର ୱାର୍ଡରୁ। ଆମର ବର୍ତ୍ତମାନ ଡ୍ରେନ୍ କାମ ଚାଲିଛି, କିନ୍ତୁ ସେମାନେ ଯେମିତି ବାଲି ସିମେଣ୍ଟ ଗୋଡ଼ି ଯେମିତି ଦବା କଥା ସେମିତି ଦଉନାହାନ୍ତି, କହିଲେ ବି ସେମାନେ ଶୁଣୁନାହାନ୍ତି। ଯୋଉଠି ଟିକେ ଚଉଡ଼ା ରହୁଛି ସେଠି ଟେକା ପଥର ଦେଇକି ଜାମ୍ କରିଦଉଛନ୍ତି। ଇଆର ଯଦି କିଛି ଗୋଟେ ବର୍ତ୍ତମାନ କାମ ଚାଲିବା ସମୟରେ ଇଆର ଯଦି କିଛି ଗୋଟେ ପଦକ୍ଷେପ ନେଇକି କାମଟାକୁ ଭଲରେ ସୁରକ୍ଷିତରେ କରନ୍ତେ ତାହେଲେ ଭଲ ହୁଅନ୍ତା। ଆଉ ଆମକୁ ବି ଯେମିତି କାମ ଚାଲିଛି ବର୍ତ୍ତମାନ ଲାଗୁଛି ଏଇ ବର୍ଷା ଦିନେ ବି ତାର ଅବସ୍ଥା ବୋଧେ ରହିବନି।